आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଭାରତ ପର୍ତ୍ତୁଗାଲ ସମ୍ପର୍କକୁ ଐତିହାସିକ ବର୍ଣ୍ଣନା କଲେ ରାଷ୍ଟ୍ରପତି। ଦେଶର ସୀମା ସୁରକ୍ଷା ପାଇଁ ବୈଦ୍ୟୁତିକ ନିରୀକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ବୃଦ୍ଧି ପାଇଲା 50 ଟଙ୍କା, ଆସନ୍ତାକାଲିଠାରୁ ଲାଗୁ ହେବ ବର୍ଦ୍ଧିତ ଦର। ଛତିଶଗଡ଼ରେ 31 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଆଇପିଏଲ୍ କ୍ରିକେଟରେ ଆଉ ଅଳ୍ପ ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲିସବନ୍ରେ ପର୍ତ୍ତୁଗାଲ ପ୍ରତିପକ୍ଷ ମାର୍ସେଲୋ ରେବେଲୋ ଡି ସୌସାଙ୍କ ସହ ଏକ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ଏହାପରେ ଏକ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତ ପର୍ତ୍ତୁଗାଲ ସମ୍ପର୍କକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ବର୍ତ୍ତମାନ ଆଧୁନିକ ଏବଂ ବହୁମୁଖୀ ଭାଗିଦାରୀ ଭାବରେ ବିକଶିତ ହେଉଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ତାଙ୍କ ପର୍ତ୍ତୁଗୀଜ ପ୍ରତିପକ୍ଷଙ୍କ ସହ ବ୍ୟାପକ ଏବଂ ଗଠନମୂଳକ ଆଲୋଚନା ହୋଇଛି।
आज सुबह राष्ट्रपति रेबेलो डिसोजा के साथ मेरे रचनात्मक और सार्थक बैठक हुई, जिसमें हमारे द्विपक्षीय संबंधों के सभी महत्वपूर्ण पहलुओं और साझा हितों के वैश्विक और क्षेत्रीय मुद्दों पर चर्चा की। हमने विशेष रूप से व्यापार और निवेश, विज्ञान और प्रौद्योगिकी, आईटी और डिजिटल प्रौद्योगिकी, रिन्यूएबल एनर्जी, कनेक्टिविटी और मोबिलिटी में अपने दीर्घकालीन द्विपक्षीय संबंधों को और मजबूत करने और लोगों के पारस्परिक संपर्क को और बढ़ावा देने का संकल्प लिया। हमें यूनाइटेड नेशंस और अन्य बहुपक्षीय मंचों में अपने समन्वय और सहयोग को मजबूत करने पर सहमत हुई।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ପର୍ଯ୍ୟାୟ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ଯାଇ ଆଜି ସକାଳେ ପର୍ତ୍ତୁଗାଲର ଲିସବନ୍ରେ ପହଞ୍ଚିଥିଲେ। ତାଙ୍କୁ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସା ସ୍ୱାଗତ କରିଥିଲେ। ପରେ ଲିସବନ୍ର ଜିରୋନିମସ୍ ମମୋଷ୍ଟ୍ରିଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତିଙ୍କୁ 21 ତୋପ ସଲାମି ପ୍ରଦାନ କରାଯିବା ପରେ ସେଠାକାର ପ୍ରତିରକ୍ଷା ବାହିନୀ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲା। ଶ୍ରୀମତୀ ମୁର୍ମୁ ପର୍ତ୍ତୁଗାଲର ବିଶିଷ୍ଟ କବି ଲୁଇସ୍ ଭାଜ୍ ଡି କ୍ୟାମସ୍ଙ୍କ ସମାଧିସ୍ଥଳରେ ଯାଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସେ ପର୍ତ୍ତୁଗାଲ ପ୍ରତିପକ୍ଷ ମାର୍ସେଲୋ ରେବେଲୋ ଡି ସୌସାଙ୍କ ସହ ଏକ ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋ ଏବଂ ସଂସଦର ବାଚସ୍ପତି ଜୋସ୍ ଫେଡ୍ରୋ ଆଗ୍ୟୁଆର ବ୍ରାଙ୍କୋଙ୍କୁ ମଧ୍ୟ ଶ୍ରୀମତୀ ମୁର୍ମୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଲିସବନ୍ର ମେୟର ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପର୍ତ୍ତୁଗାଲରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମତ ବିନିମୟ କରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଭାରତୀୟ ଗବେଷକଙ୍କୁ ରାଷ୍ଟ୍ରପତି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଦୀର୍ଘ 27 ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ପର୍ତ୍ତୁଗାଲ ଗସ୍ତ। ଉଭୟ ଦେଶ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଇଛି। ସେହିଭଳି ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲିଗ୍ରିନ୍ଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା 9 ଏବଂ 10 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ଲୋଭାକିଆ ଗସ୍ତରେ ଯିବେ। ସେଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲିଗ୍ରିନ୍ ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 29 ବର୍ଷ ପରେ ଭାରତର ରାଷ୍ଟ୍ରପତି ପ୍ରଥମଥର ପାଇଁ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଦିନ ନୂଆଦିଲ୍ଲୀରେ ନବକର ମହାମନ୍ତ୍ର ଦିବସ ସମାରୋହରେ ଯୋଗଦେବେ। ଏ ଅବସରରେ ଏକ ଜନସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ। ନବକର ମହାମନ୍ତ୍ର ଦିବସ ହେଉଛି ଜୈନ ଧର୍ମର ଆଧ୍ୟାତ୍ମିକ, ସୌହାର୍ଦ୍ଦ୍ୟ ଏବଂ ନୈତିକ ଚେତନାର ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଏହି ସମ୍ମାନଜନକ ଏବଂ ସାର୍ବଜନୀନ ନବକର ମହାମନ୍ତ୍ର ଦିବସରେ ସାମୂହିକ ଜପ ମାଧ୍ୟମରେ ଲୋକଙ୍କୁ ଏକାଠି କରିବାକୁ ପ୍ରୟାସ କରାଯାଇଥାଏ। ଅହିଂସା, ନମ୍ରତା ଏବଂ ଆଧ୍ୟାତ୍ମିକ ଉନ୍ନତିର ନୀତିବାଣୀରେ ଆଧାରିତ ଏହି ମନ୍ତ୍ର ଆଭ୍ୟନ୍ତରୀଣ ପରିବର୍ତ୍ତନକୁ ପ୍ରେରଣା ଦେଇଥାଏ। ଶାନ୍ତି ଓ ଏକତା ପାଇଁ 108ରୁ ଅଧିକ ଦେଶର ଶ୍ରଦ୍ଧାଳୁ ଏହି ବିଶ୍ୱସ୍ତରୀୟ ଧାର୍ମିକ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ସୀମା ସୁରକ୍ଷା ପାଇଁ ସରକାର ଏକ ବୈଦ୍ୟୁତିକ ନିରୀକ୍ଷଣ ବ୍ୟବସ୍ଥା କରୁଛନ୍ତି। ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଭୂମି ତଳେ ସୁଡ଼ଙ୍ଗଗୁଡ଼ିକୁ ଠାବ କରିବା ଏବଂ ଏହାକୁ ନଷ୍ଟ କରିବା ପାଇଁ ଏହି ନୂତନ ଜ୍ଞାନକୌଶଳର ବ୍ୟବହାର କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ କାଠୁଆ ଜିଲ୍ଲାର ହୀରାନଗର ସେକ୍ଟର ଏବଂ ବିଏସ୍ଏଫ୍ ଆଉଟ୍ପୋଷ୍ଟ ବିନୟ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିବା ଅବସରରେ ଏହା କହିଛନ୍ତି। ପୂର୍ବରୁ ସେ କାଠୁଆ ଜିଲ୍ଲାରେ ଭାରତ ପାକିସ୍ତାନ ସୀମାରେ ଥିବା ବିଏସ୍ଏଫ୍ର ଫରୱାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି। ଗତ 15 ଦିନ ଧରି ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ବ୍ୟାପକ ଅଭିଯାନ ଚାଲିଥିବା ଦୃଷ୍ଟିରୁ ଶ୍ରୀ ଶାହା ଏହି ପୋଷ୍ଟକୁ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି କ୍ରମରେ ବିଏସ୍ଏଫ୍ ଯବାନଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ କିଭଳି ଯବାନମାନେ କର୍ତ୍ତବ୍ୟ ପାଳନ କରୁଛନ୍ତି ସେ ବିଷୟରେ ଉଦ୍ବୋଧନ ଦେଇଛନ୍ତି। ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ଜମ୍ମୁରେ ପହଞ୍ଚି ସହରର ତ୍ରିକୁଟା ନଗର ବିଜେପି ମୁଖ୍ୟାଳୟରେ ଦଳୀୟ ବିଧାୟକ ବରିଷ୍ଠ ନେତା ତଥା ପଦାଧିକାରୀଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। କାଠୁଆରୁ ଫେରିବା ପରେ ଜମ୍ମୁ ରାଜଭବନରେ ଶହୀଦ ପୁଲିସ୍ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ସାକ୍ଷାତ କରିବା ସହ ଅନୁକମ୍ପାମୂଳକ ଭିତ୍ତିରେ ନିଯୁକ୍ତିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ଅକ୍ଟୋବରରେ ନ୍ୟାସନାଲ୍ କନ୍ଫରେନ୍ସ ସରକାର ଗଠନ ହେବା ପରେ ଶ୍ରୀ ଶାହାଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଶ୍ରୀନଗରସ୍ଥିତ ରାଜଭବନରେ ଆସନ୍ତାକାଲି ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ପରେ ଅନ୍ୟ ଏକ ବୈଠକରେ ଜମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତିର ଶ୍ରୀ ଶାହା ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ରନ୍ଧନ ଗ୍ୟାସ୍ ମୂଲ୍ୟ ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି ପାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଏ ବର୍ଦ୍ଧିତ ଦର ଆସନ୍ତାକାଲିଠାରୁ ସମସ୍ତ ପ୍ରକାର ଏଲ୍ପିଜି ସିଲିଣ୍ଡର ପାଇଁ ଲାଗୁ ହେବ। ଏପରିକି ଉଜ୍ଜଳା ହିତାଧିକାରୀଙ୍କ ପାଇଁ ମଧ୍ୟ ଏ ବର୍ଦ୍ଧିତ ଦର ଲାଗୁ ହେବ। ଅନ୍ୟପକ୍ଷରେ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା 2 ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଏହା ମଧ୍ୟ ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏହି ବର୍ଦ୍ଧିତ ଦର ଆଧାରରେ ଖୋଲା ବଜାରରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ କୌଣସି ବୃଦ୍ଧି ଘଟିବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଆଜି 26 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 3 ଜଣଙ୍କ ଉପରେ 4.5 ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଥିଲା। ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଗୌରବ ରାଇଙ୍କ ପାଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ସେହିଭଳି ନୟନପୁର ଜିଲ୍ଲାରେ 5 ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଉପରେ 1 ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ 25,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନକ୍ସଲ ଥଇଥାନ ନୀତି ଆଧାରରେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ସମଗ୍ର ବିଶ୍ୱରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ସୁସ୍ଥ ଜୀବନଶୈଳୀ ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଏପ୍ରିଲ୍ 7 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଜି ହେଉଛି ପ୍ରତିଷ୍ଠା ଦିବସ। 1948 ଏପ୍ରିଲ୍ 7 ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ସ୍ୱାସ୍ଥ୍ୟ ଦିବସର ବିଷୟବସ୍ତୁ ରହିଛି ସୁସ୍ଥ ଆରମ୍ଭ ଆଶାଜନକ ଭବିଷ୍ୟତ। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁସ୍ଥ ବିଶ୍ୱ ଗଠନ ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ସରକାର ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଜାରି ରଖିବେ ଏବଂ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଦିଗରେ ବିନିଯୋଗ କରିବେ। ଉତ୍ତମ ସ୍ୱାସ୍ଥ୍ୟ ହିଁ ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଗର୍ଭବତୀ ମହିଳା ଏବଂ ନବଜାତକଙ୍କ ସୁରକ୍ଷା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାଦ୍ୱାରା ମାତୃ ଏବଂ ଶିଶୁ ମୃତ୍ୟୁହାର ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
आज के इस दिन पर आप सबसे सिर्फ यही प्रार्थना है, अपनी सेहत का ख्याल रखें, पोषण युक्त भोजन ले और किसी न किसी फिजिकल एक्टिविटी में आप जरूर अपने आप को इन्वॉल्व करें। थोड़ा नमक कम, थोड़ा चीनी कम, थोड़ा तेल कम, इस मंत्र को अपनाइए और स्वस्थ रहिए।
IPL ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅଳ୍ପ ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ପର୍ତ୍ତୁଗାଲ ସମ୍ପର୍କକୁ ଐତିହାସିକ ବର୍ଣ୍ଣନା କଲେ ରାଷ୍ଟ୍ରପତି। ଦେଶର ସୀମା ସୁରକ୍ଷା ପାଇଁ ବୈଦ୍ୟୁତିକ ନିରୀକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ବୃଦ୍ଧି ପାଇଲା 50 ଟଙ୍କା। ଆସନ୍ତାକାଲିଠାରୁ ଲାଗୁ ହେବ ବର୍ଦ୍ଧିତ ଦର। ଛତିଶଗଡ଼ରେ 31 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଆଇପିଏଲ୍ କ୍ରିକେଟ୍ରେ ଅଳ୍ପ ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।